ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ 7,616 କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପକୁ ମଞ୍ଜୁରୀ। ଆଜି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ବିରୋଧ ପ୍ରଦର୍ଶନ ଲାଗି ସେନା କର୍ମଚାରୀଙ୍କୁ ଅନୁମତି ଦେଲେ ହାଇକୋର୍ଟ। ଆଭ୍ୟନ୍ତରୀଣ ସୁରକ୍ଷା ନେଇ ଚୀନ୍ ନାଗରିକଙ୍କୁ କୌଣସି କାର୍ଯ୍ୟରେ ସାମିଲ କରିବ ନାହିଁ ନାସା। ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ରେ ୟୁଏଇକୁ 9 ୱିକେଟ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ 7,616 କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କ୍ୟାବିନେଟ୍ ବୈଠକରେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରେଳ ସେକ୍ସନ୍ ଅନ୍ତର୍ଗତ 177 କିଲୋମିଟର ଦୀର୍ଘ ଭାଗଲପୁର ଡୁମ୍କା ରାମପୁର ହାଟ ଏକକ ରେଳଲାଇନ୍ର ଦୋହରୀକରଣ କରାଯିବ। ଏହାଦ୍ୱାରା ଗମନାଗମନ ସୁବିଧା ହେବା ସହିତ ଭାରତୀୟ ରେଳବାଇର ସେବା କ୍ଷମତା ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନବଭାରତ ଗଠନ ସମ୍ପର୍କିତ ଦୂରଦୃଷ୍ଟିକୁ ସାକାର କରିବା ଲାଗି ସମ୍ପୃକ୍ତ ଅଞ୍ଚଳର ସମନ୍ୱିତ ବିକାଶ ସହିତ ଆତ୍ମନିଯୁକ୍ତିର ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ଏହାଛଡ଼ା ବିହାରର ମୋକାମା ମୁଙ୍ଗର ସେକ୍ସନ୍ ଅନ୍ତର୍ଗତ ବକ୍ସର ଭାଗଲପୁର କରିଡରକୁ 4 ଲେନ୍ କରାଯିବ। 82ରୁ ଉର୍ଦ୍ଧ୍ୱ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପ ଲାଗି ପ୍ରାୟ 4,447 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ମୁକାମା, ବାରାୟା, ଲକ୍ଷିସରାଇ, ଜମଲପୁର, ମୁଙ୍ଗେର ଆଦି ସହରକୁ ଭାଗଲପୁର ସହିତ ସଂଯୋଗ କରାଯାଇପାରିବ। ଏହି ପ୍ରକଳ୍ପ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ହେବା ସହିତ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଗସ୍ତ କରିବେ। ଏହି ଗସ୍ତ ଅବସରରେ 8-ଦିନିଆ ଭାରତ ଗସ୍ତରେ ଆସିଥିବା ମରିସସ୍ ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହିତ ଶ୍ରୀ ମୋଦି ବାରାଣସୀଠାରେ ଦ୍ୱିପକ୍ଷୀୟ ଆଲୋଚନା କରିବେ। ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ରାମଗୁଲାମ ଗତ ସନ୍ଧ୍ୟାରେ ବାରାଣସୀରେ ପହଞ୍ଚସାରିଛନ୍ତି। ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଶ୍ରୀ ରାମଗୁଲାମଙ୍କୁ ସ୍ୱାଗତ କରିବା ସହ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଆଲୋଚନାରେ ଉଭୟ ନେତା ବିକାଶ, ସହଭାଗିତା ଏବଂ କ୍ଷମତା ନିର୍ମାଣ ଉପରେ ବିଶେଷ ଧ୍ୟାନ ଦେଇ ସହଯୋଗର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବେ। ଏହାଛଡ଼ା ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଭିତ୍ତିଭୂମି ସହିତ ନବୀକରଣଯୋଗ୍ୟ ଶକ୍ତି, ଡିଜିଟାଲ୍ ସାଧାରଣ ଭିତ୍ତିଭୂମି ଏବଂ ନୀଳ ଅର୍ଥନୀତି ଭଳି ବିଭିନ୍ନ ସମ୍ଭାବ୍ୟ କ୍ଷେତ୍ରରେ ସହଯୋଗକୁ କିଭଳି ସମ୍ପ୍ରସାରିତ କରାଯାଇପାରିବ ସେ ଦିଗରେ ଆଲୋଚନା କରିବେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଡେରାଡୁନ୍ ଗସ୍ତ କରି ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ନିରୀକ୍ଷଣ କରିବେ। ପରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସେନା ଉପରେ ମନ୍ତବ୍ୟକୁ ନେଇ କୋଲକାତା ମଇଦାନ ଅଞ୍ଚଳରେ ଥିବା ଗାନ୍ଧିମୂର୍ତ୍ତି ନିକଟରେ ଧାରଣା ଓ ପ୍ରଦର୍ଶନ ପାଇଁ ଭାରତୀୟ ସେନାର ଅଧିକାରୀମାନଙ୍କୁ କୋଲକାତା ହାଇକୋର୍ଟ ଅନୁମତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଷ୍ଟର୍ଣ୍ଣ କମାଣ୍ଡର ଜଣେ ସେନାଧିକାରୀ ତୃଣମୂଳ କଂଗ୍ରେସର ମଞ୍ଚ ହଟାଇଦେବା ପରେ ମନ୍ତବ୍ୟ ଦେଇଥିଲେ। ସେନା ପକ୍ଷରୁ ମଞ୍ଚ ହଟାଇବା ଲାଗି ବାରମ୍ବାର କୁହାଯାଇଥିଲେ ମଧ୍ୟ କୋଲକାତା ପୁଲିସ୍ କୌଣସି ପଦକ୍ଷେପ ନ ନେବାରୁ ସେନା ପକ୍ଷରୁ ଏଭଳି କରାଯାଇଥିଲା। ସୂଚନା ଅନୁଯାୟୀ ମଇଦାନ ଅଞ୍ଚଳ ଭାରତୀୟ ସେନା ଅଧୀନରେ ଆସୁଥିବା ବେଳେ ତାହାର କିଛି ଅଂଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଆସୁଛି। ଏହାକୁ ନେଇ ସେନା ଅଧିକାରୀମାନେ ସେହି ମଞ୍ଚକୁ ହଟାଇ ଦେଇଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସେନା ପକ୍ଷରୁ କୋଲକାତା ହାଇକୋର୍ଟଙ୍କ ନିକଟରେ ଅନୁମତି ପାଇଁ ପ୍ରାର୍ଥନା କରାଯାଇଥିଲା। ଅନ୍ୟପକ୍ଷରେ ପ୍ରସ୍ତାବିତ ଧାରଣାରେ କୌଣସି ବିଜେପି ନେତା ସାମିଲ ହେବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ଧାରଣାରେ କେଉଁମାନେ ସାମିଲ ହେବେ ସେ ସମ୍ପର୍କିତ ଏକ ତାଲିକା କୋଲକାତା ପୁଲିସ୍କୁ ଦେବାକୁ କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ସେନାର ମଞ୍ଚ ହଟାଇବା କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ପଶ୍ଚିମବଙ୍ଗ ବିଧାନସଭାରେ ତୁମୁଳ ହଟ୍ଟଗୋଳ ହୋଇଥିଲା। ଘଟଣାକୁ ନେଇ ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରୁ 3 ଦିନ ପାଇଁ ନିଲମ୍ବିତ କରାଯାଇଥିଲା। ସେନା ବିଜେପି ଅଧୀନରେ କାର୍ଯ୍ୟ କରୁଛି ବୋଲି ମମତା ବାନାର୍ଜୀ କହିଥିଲେ। ନାସା ପକ୍ଷରୁ ଚୀନ୍ ନାଗରିକମାନଙ୍କୁ ଏହାର କୌଣସି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିଷେଧ କରାଯାଇଛି। ଏହି ଆମେରିକୀୟ ସରକାରୀ ସଂସ୍ଥା ଦ୍ୱାରା ନୀତିରେ ପରିବର୍ତ୍ତନ କରାଯିବା ପରେ ମହାକାଶ ଦୌଡ଼ରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାକୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନିଆଯାଇଛି। ନାସା ନିଜର ଆଭ୍ୟନ୍ତରୀଣ କାର୍ଯ୍ୟ, ସାଇବର ସୁରକ୍ଷା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗରେ ନୀତିଗତ ନିଷ୍ପତ୍ତି ଯୋଗୁଁ ଚୀନ୍ ନାଗରିକଙ୍କୁ ସାମିଲ କରିବ ନାହିଁ ବୋଲି ସ୍ୱଷ୍ଟ କରିଛି। ପୂର୍ବରୁ ଚୀନ୍ ନାଗରିକମାନଙ୍କୁ ନାସାରେ ଠିକାଦାରୀ କିମ୍ବା ଗବେଷକ ଭାବରେ କାମ କରିବାକୁ ଅନୁମତି ଦିଆଯାଉଥିଲା। ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ କହିଛନ୍ତି, ତାଙ୍କ ଦେଶର ସାମାଜିକ ଅର୍ଥନୈତିକ ବିକାଶ ସହିତ ସାମଗ୍ରିକ ଅଗ୍ରଗତିରେ ଭାରତ ଏକ ସମୟ ପରୀକ୍ଷିତ ବିଶ୍ୱସ୍ତ ଭାଗିଦାରୀ ଭାବେ ରହିଆସିଛି। ମୁମ୍ବାଇରେ ଗତକାଲି ଅନୁଷ୍ଠିତ ଭାରତ ମରିସସ୍ ବ୍ୟବସାୟିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଭାରତକୁ ମରିସସ୍ର ଏକ ଅଗ୍ରଣୀ ବ୍ୟବସାୟିକ ଭାଗିଦାରୀ ତଥା ତୃତୀୟ ସର୍ବବୃହତ୍ ରପ୍ତାନୀକାରୀ ଦେଶ ଭାବେ ମଞ୍ଜୁରୀ ଦିଆଯାଇଛି। ବର୍ତ୍ତମାନ ମରିସସ୍ ଭାରତକୁ ପ୍ରାୟ ବାର୍ଷିକ 5 କୋଟି ଆମେରିକୀୟ ଡଲାର ପରିମାଣର ରପ୍ତାନୀ କରୁଛି। ଆଗାମୀ ଦିନରେ ଏହି ପରିମାଣ ଦ୍ୱିଗୁଣିତ ହେବ ବୋଲି ଶ୍ରୀ ରାମଗୁଲାମ ଆଶା ବ୍ୟକ୍ତ କରିଛନ୍ତି। ମରିସସ୍କୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଯିବା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି, ଭାରତ, ଆଫ୍ରିକା ଓ ମରିସସ୍ ମଧ୍ୟରେ ତ୍ରିପାକ୍ଷିକ ସହଯୋଗ ଦ୍ୱାରା ସମ୍ପୃକ୍ତ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ସୁଦୃଢ଼ ହୋଇପାରିବ। ବିଭିନ୍ନ ବୈଶ୍ୱିକ ପରିସ୍ଥିତି ସତ୍ତ୍ୱେ ଭାରତ ମରିସସ୍ ମଧ୍ୟରେ ଥିବା ସମ୍ପର୍କ କ୍ରମଶଃ ସଶକ୍ତ ହେବାରେ ଲାଗିଛି ବୋଲି ଶ୍ରୀ ରାମଗୁଲାମ ମତବ୍ୟକ୍ତ କରିଛନ୍ତି। କ୍ଷୁଦ୍ର ଉପଗ୍ରହ ପ୍ରେରଣ ଯାନ ଏସ୍ଏସ୍ଏଲ୍ଭି ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍, ଭାରତ ମହାକାଶ ଗବେଷଣା ସଂଗଠନ ଇସ୍ରୋ, ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର ଓ ହିନ୍ଦୁସ୍ତାନ ଏରୋନଟିକ୍ସ ମଧ୍ୟରେ ଏହି ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ଇସ୍ରୋ ଦ୍ୱାରା ବିକଶିତ ଉତ୍କ୍ଷେପଣ ଯାନ ଏସ୍ଏସ୍ଏଲ୍ଭିକୁ ଏଭଳି ଭାବରେ ଡିଜାଇନ୍ କରାଯାଇଛି ଯାହା ଶିଳ୍ପ ଦ୍ୱାରା ଉତ୍ପାଦନ କରାଯାଇପାରିବ। କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ ପାଇଁ ବିଶ୍ୱରେ ଚାହିଦା ବୃଦ୍ଧି ପାଉଥିବାରୁ ଇସ୍ରୋ ପକ୍ଷରୁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଫଳରେ ଆଗାମୀ ଦିନରେ ଶ୍ରୀହରିକୋଟାରୁ ଉତ୍କ୍ଷେପଣ ସହଜସାଧ୍ୟ ହୋଇପାରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରୋ କହିଛି, ଏହି ଚୁକ୍ତିନାମା ଫଳରେ ଦେଶର ମହାକାଶ କ୍ଷେତ୍ରରେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ମାନ୍ୟତା ହରାଇଛନ୍ତି। ବ୍ଲୁମବର୍ଗ କୋଟିପତି ସୂଚକାଙ୍କ ଅନୁଯାୟୀ ଓରେକଲ୍ର ସହ ପ୍ରତିଷ୍ଠାତା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ଲାରି ଏଲିସନ୍ ଏହି ତାଲିକାର ଶୀର୍ଷକୁ ଯାଇଛନ୍ତି। ଏଲିସନ୍ଙ୍କ ସମ୍ପତ୍ତି 393 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିବାବେଳେ ଏଲନ୍ ମସ୍କଙ୍କ ସମ୍ପତ୍ତି 385 ବିଲିୟନ୍ ଡଲାର ରହିଛି। କିଛିଦିନ ମଧ୍ୟରେ ଓରାକେଲ୍ର ସେୟାର ମୂଲ୍ୟ 40%ରୁ ଅଧିକ ବୃଦ୍ଧି ପାଇଥିବା ଜଣାପଡ଼ିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ନୂଆଦିଲ୍ଲୀରେ ସଂଯୁକ୍ତ ଆରବ ଏମିରେଟ୍ସର ଆନ୍ତର୍ଜାତିକ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଆଲ୍ ହାସିମିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନାରେ ବିଶେଷକରି ରାଜନୈତିକ, ବ୍ୟବସାୟ ଓ ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା, ସଂସ୍କୃତି ଓ ଜନସମ୍ପର୍କ ସମେତ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା। ଏତଦ୍ବ୍ୟତୀତ ଭାରତ ୟୁଏଇ ସମନ୍ୱିତ ରଣନୈତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ଉଭୟ ମତ ବିନିମୟ କରିଥିଲେ। ଭାରତ ୟୁଏଇ ମଧ୍ୟରେ 2024-25 ଆର୍ଥିକ ବର୍ଷରେ ବାଣିଜ୍ୟ କାରବାର 100 ବିଲିୟନ୍ ଡଲାରରୁ ଅଧିକ ପରିମାଣର ହୋଇଥିବା ବୈଠକରୁ ସୂଚନା ମିଳିଛି। ଭାରତ ୟୁରୋପୀୟ ସଂଘ ଆତଙ୍କବାଦ ନିରୋଧୀ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର 25ତମ ବୈଠକ ବ୍ରୁସେଲ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଆତଙ୍କବାଦ ନିରୋଧୀ ବିଭାଗର ଯୁଗ୍ମ ସଚିବ କେ ଡି ଦେୱାଲ ଏବଂ ୟୁରୋପୀୟ ସଂଘର ପ୍ରତିରକ୍ଷା ଓ ସୁରକ୍ଷା ନୀତିର ନିର୍ଦ୍ଦେଶକ ମ୍ୟାକିଜ୍ ଷ୍ଟାଡେଜ୍ ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଉଭୟ ପକ୍ଷ ଗତ ଏପ୍ରିଲ୍ 22ରେ ହୋଇଥିବା ପହଲଗାମ୍ ସନ୍ତାସବାଦ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ଏଥିରେ ନିରୀହ ନାଗରିକଙ୍କର ଜୀବନହାନୀ ହୋଇଥିବାରୁ ୟୁରୋପୀୟ ସଂଘ ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ, ଏଥିଲାଗି ପାଣ୍ଠି ଯୋଗାଣ ଏବଂ ସୀମାପାର ଆତଙ୍କବାଦକୁ ପ୍ରତିହତ କରିବା ଦିଗରେ ଉଭୟ ପକ୍ଷ ନିଜ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଏସିଆ କପ୍ ପୁରୁଷ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର 17ତମ ସଂସ୍କରଣରେ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଗ୍ରୁପ୍ ଏ'ର ପ୍ରଥମ ମ୍ୟାଚ୍ରେ ଭାରତ 9 ୱିକେଟ୍ରେ ସଂଯୁକ୍ତ ଆରବ ଏମିରେଟ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସଂଯୁକ୍ତ ଆରବ ଏମିରେଟ୍ସ 13 ଓଭର ଗୋଟିଏ ବଲ୍ରେ 57 ରନ୍ ସଂଗ୍ରହ କରିଥିଲା। ଭାରତ ମାତ୍ର 4/3 ବଲ୍ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଆବୁଧାବିସ୍ଥିତ ଶେଖ୍ ଜୟେଦ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8ଟାରେ ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ବାଂଲାଦେଶ ଓ ହଂକଂ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଶେଷ ହେଲା।